श्रीमद् भगवद गीता द्वितीय अध्याय श्लोक 13 देहिनोऽस्मिन् यथा देहे
देहेऽस्मिन् नो दशं तथा देहे
देहिनोऽस्मिन् यथा देहे
देहिनोऽस्मिन् यथा देहे
कौमारं यौवनं जरा
कौमारं यौवनं जरा
कौमारं यौवनं जरा
कौमारं यौवनं जरा
तथा देहांतर प्राप्ति
तथा देहांतर प्राप्ति
तथा देहांतर प्राप्ति
तथा देहांतर प्राप्ति
धीरस्तत्र नमयति
धीरस्तत्र नमोहन्ति
धीरस्तत्र नमयति
धीरस्तत्र नमोहन्ति
देहिनोऽस्मिन् यथा देहे
देहिनोऽस्मिन् यथा देहे
कौमारं यौवनं जरा
कौमारं यौवनं जरा
तथा देहांतर प्राप्ति
तथा देहांतर प्राप्ति
धीरस्तत्र नमयति
धीरस्तत्र नमोहन्ति देहोऽस्मिन् तथा देहे
देहिनोऽस्मिन् यथा देहे
कौमारं यौवनं जरा
कौमारं यौवनं जरा
तथा देहांतर प्राप्ति
तथा देहांतर प्राप्ति
धीरस्तत्र नमोहन्ति
धीरस्तत्र नमयति देहिनः धीर तत्र स्थितिरे न मुह्यति मुह्यमान हुए नाही शुक्रानुवाद इसमें ऐसी व्यक्ति वेदांत से उनको उपाद मान लेते हैं ग्रहजरे और इसी समान गौरव उनके साइन मान लेते हैं ग्रहजरे जेपरी देही अर्थात जीवात्मा ये देहरे बराबर बाल्यावस्था रू जौवन अवस्था वो जौवन अवस्था रू बुद्धावस्था प्राप्त हुए सही पर मृत्यु रे से अन्य को शरीर प्राप्त हुए धीर अर्थात आत्मज्ञानी एक प्रकार परिवर्तन रे आदो मूल्यमान हुए नाही भागवतरे श्लोकोपन्न कहते जे जेणु प्रत्येक जीव गोटे गोटे जीवात्मा तेणु प्रत्येक प्रति मुहूर्त शरीर परिवर्तन करते शिशुर शरीर केतेबेले युवक शरीर एवं केतेबेले वृद्धर शरीर रहती शरीर रे ये सब परिवर्तन हेले सुद्धा से एक आत्मा तन्मध्ये अच्छी तार कौन सी परिवर्तन हो ना जीवात्मा परिशेष मृत्यु समय शरीर परिवर्तन करे एवं अन्य एक शरीर मध्य प्रवेश करे जेणु एक निश्चित परिवर्तन जीव निश्चित एक शरीर प्राप्त हो शरीर की भौतिक शरीर हो पाए कि ठीक शरीर हो पाए तेणु अर्जुन पक्ष में दुख करार कौन कारण ना अर्जुन विष्णु और द्रोण आदि मृत्यु निमित्त बड़ दुख प्रकाश करते तेणु कृष्ण बर्तमान तक बुझाई देले जो तांकर अर्थात अर्जुन दुख करार कौन कारण ना अर्जुन भीष्म और द्रोण आदि मृत्यु निमित्त बड़ दुख प्रकाश करते तेणु कृष्ण बर्तमान जे कहले बर अर्जुन दुख प्रकाश करने परिवर्तन आनंदित हबार कथा कारण से वृद्ध शरीर त्याग कर नूतन शरीर लाभ करेंगे ये द्वारा से नूतन शक्ति लाभ करेंगे जीव तार कर्मफल स्वरूप ये प्रकार शरीर प्राय शरीर परिवर्तन करे एवं जीवन में सुख दुख भोग करे भीष्म और द्रोण पुण्यात्मा अटंती तेणु से निश्चय परवर्ती जीवन में दिव्य शरीर लाभ करेंगे ना भी स्वर्गलोक भौतिक स्थितर उन्नति स्तर सुख भोग निमित्त देव शरीर लाभ करेंगे तेणु जहाँ भी दुखर कौन से कारण ना जो व्यक्तिर आत्मा परमात्मा और प्रकृति उभय भूत प्रकृति और चित प्रकृति संबंधी पूर्ण ज्ञान अच्छी धीर कहते अर्थात से एक अत्यंत धीर व्यक्ति ए प्रकार व्यक्ति देहांत प्राप्ति में कदापि मूल्यमान हुए ना आत्मा को खंड खंड कर काटिहब ना ता अच्छेद्य साधारण सत्य तेणु मायावादी मैंने जहाँ कहते जे आत्मा परमात्मा मात्र मिसी एकाकार होता कदापि स्वीकार्य नुहे कारण यद्वारा आत्मा संबंधी साधारण सत्य को लंघन करी मायावादी मान मतवाद को ग्रहण कराए अर्थात आत्मा को खंड खंड कर काटा कथाटा को ग्रहण कराए कि परमात्मा को खंड खंड कर जीवात्मा सृष्टि करवा कथा ग्रहण कराए तो परमात्मा भंगुर कि परिवर्तनशील होमात्मा संबंधी साधारण सत्यर विरोधाचरण कर କାରଣ ପରମାତ୍ମା ହେଉଛନ୍ତି ଅପରିବର୍ତ୍ତନୀୟ, ଏହା କର୍ମାତ୍ମକ ସମ୍ବନ୍ଧୀୟ ସାଧାରଣ ସତ୍ୟ। ଗୀତାରେ କୁହାଯାଇଛି ଯେ ଅଂଶବିଶେଷ ବା ଜୀବାତ୍ମା ସନାତନ ରୂପେ ବିଦ୍ୟମାନ ଏବଂ ସେମାନଙ୍କୁ କ୍ଷର ବୋଲି କୁହାଯାଏ, ଅର୍ଥାତ୍ ସେମାନଙ୍କର ଭୂତ ପ୍ରକୃତିରେ ପତିତ ହେବାର ପ୍ରବୃତ୍ତି ଅଛି। ଏହି ଅଂଶଗୁଡ଼ିକ ଶାଶ୍ୱତ ଭାବରେ ଏହିପରି ରହିଥାନ୍ତି ଏବଂ ମୁକ୍ତି ପରେ ମଧ୍ୟ ଜୀବାତ୍ମା ସେହି ପ୍ରକାର ଅଂଶବିଶେଷ ହୋଇ ରହେ, କିନ୍ତୁ ଥରେ ମୁକ୍ତ ହୋଇଗଲେ ସେ ପରମପୁରୁଷ ଭଗବାନଙ୍କ ସାଥିରେ ଶାଶ୍ୱତ ଭାବେ ସଚ୍ଚିଦାନନ୍ଦମୟ ଜୀବନ ଯାପନ କରେ। ଯେଉଁ ପରମାତ୍ମା ପ୍ରତ୍ୟେକ ଜୀବନ ହୃଦୟରେ ବିଦ୍ୟମାନ, ତାଙ୍କ ପ୍ରତି ମଧ୍ୟ ପ୍ରତିଫଳନ ସତ୍ୟଟି ପ୍ରଯୁଜ୍ୟ ହୋଇପାରେ। ସେ ପରମାତ୍ମା ନାମରେ ପରିଚିତ ସେ ଜୀବାତ୍ମାଠାରୁ ଭିନ୍ନ। ଯେତେବେଳେ ଆକାଶ ଜଳରେ ପ୍ରତିବିମ୍ବିତ ହୁଏ ସେତେବେଳେ ସୂର୍ଯ୍ୟ ଚନ୍ଦ୍ର ତାରକା ସମେତ ପ୍ରତିବିମ୍ବିତ ହୁଅନ୍ତି। ତାରକାଗୁଡ଼ିକ ଜୀବମାନଙ୍କ ସହ ଏବଂ ସୂର୍ଯ୍ୟ କିମ୍ବା ଚନ୍ଦ୍ର ପରମାତ୍ମାଙ୍କ ସହ ତୁଳନୀୟ ହୋଇପାରନ୍ତି। ଏଠାରେ ଅର୍ଜୁନ ଅଣୁ ବା ଅଂଶବିଶେଷ ଚୈତନ୍ୟ ଜୀବାତ୍ମା ଅଟନ୍ତି ଏବଂ ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ପରମାତ୍ମା ଅଟନ୍ତି। ସେମାନେ ଏକା ସ୍ତରରେ ନୁହନ୍ତି, ଏହା ଚତୁର୍ଥ ଅଧ୍ୟାୟରେ ପ୍ରାରମ୍ଭରେ ସ୍ପଷ୍ଟ ରୂପେ ଜଣାଯିବ। ଯଦି ଅର୍ଜୁନ କୃଷ୍ଣଙ୍କ ସହ ଏକା ସ୍ତରରେ ହୋଇଥାନ୍ତେ ଏବଂ କୃଷ୍ଣ ଅର୍ଜୁନଙ୍କର ଗୁରୁସ୍ଥାନୀୟ ନ ହୋଇଥାନ୍ତେ ତାହେଲେ ସେମାନଙ୍କ ମଧ୍ୟରେ ଗୁରୁ ଶିଷ୍ୟ ସମ୍ପର୍କର କୌଣସି ଅର୍ଥ ନଥାନ୍ତା। ଯଦି ଉଭୟ ମାୟାମୟିତ ହୋଇଥାନ୍ତେ ତାହେଲେ ଜଣେ ଗୁରୁ ଅନ୍ୟ ଜଣେ ଶିଷ୍ୟ ହୋଇପାରିନଥାନ୍ତେ। ସେ ପରିସ୍ଥିତିରେ ଏ ପ୍ରକାର ଉପଦେଶ ସବୁ ବୃଥା ଅଟେ, କାରଣ ମାୟା ଶକ୍ତିର ଅଧୀନ ହେଲେ ବି ହେଲେ କେହି ଏକ ପ୍ରାମାଣିକ ଗୁରୁ ବା ଉପଯୁକ୍ତ ଗୁରୁ ହୋଇପାରିବ ନାହିଁ। ଏ ପରିସ୍ଥିତିରେ ଏହା ସ୍ୱୀକାର୍ଯ୍ୟ ଯେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ପରମେଶ୍ୱର, ଜୀବ ବା ଅର୍ଜୁନଙ୍କ ଅପେକ୍ଷା ଉନ୍ନତର ସ୍ଥିତିରେ ଅବସ୍ଥିତ। ଅର୍ଜୁନ ମାୟାମୟିତ ହୋଇପାରି ହୋଇଯାଇ ବିମୋହିତ ଜୀବ ହୋଇପଡ଼ିଛନ୍ତି। ନମ ବିଶ୍ୱାଳୟ କୃଷ୍ଣ ପ୍ରେଷ୍ଠାଦେବ ଭକ୍ତିଶ୍ୱର ଗାନ୍ଧର ସ୍ୱାମୀ ବ୍ରାହ୍ମଣୀ ନମ ସଦ୍ଭକ୍ତ ମଣେ ମଣିପୁର ଉଦ୍ଭବାୟ ପ୍ରଭୁପାଦ ସଦ୍ବାଣୀ ପ୍ରଚାର ନିର୍ବତାୟ ହରେ କୃଷ୍ଣ। ପବିତ୍ର ଶିବରାତ୍ରି ତିଥି ଆଜି ଆମେ ସକାଳେ ଶିବଜୀଙ୍କୁ ବେଶୀ କିଛି କଥା କହିଲେ, ବର୍ତ୍ତମାନ ଆମେ ଭଗବତ ଗୀତା ପାଠ କରିବା ଦ୍ୱିତୀୟ ଅଧ୍ୟାୟ ତିଆରି ଶ୍ଳୋକ। ତେଣୁ ଏ ତିଆରି ଶ୍ଳୋକରେ ଭଗବାନ ଇଏ ହେଉଛି ଭଗବାନଙ୍କର ଫାଷ୍ଟ ଶିକ୍ଷା, ପ୍ରଥମ ଶିକ୍ଷା ହେଉଛି ଏଇଟା ଆତ୍ମା ସମ୍ବନ୍ଧ ଶିକ୍ଷା ହେଉଛି ପ୍ରଥମ ଶିକ୍ଷା। ଏଇଟାକୁ ଜଣେ ଯଦି ଚିନ୍ତା କରିବ ତାହେଲେ ସେ ବୁଝିଯିବ, ଆତ୍ମା ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହୋଇଯିବ। ଆମେ ନିଜ ଜୀବନରେ ସେଠି ଦେଖିବା, ଆମେ ସମସ୍ତେ ଛୋଟ ପିଲା ଥିଲେ, ଦେହିନସ୍ମିନ୍ ଯଥା ଦେହ କୌମାର ଯୌବନ ଜରା, ଛୋଟ ପିଲା ଅବସ୍ଥା ବର୍ତ୍ତମାନ ହଳ ଆମର ବୁଲୁଛି ଏଠି ଛୋଟ ପିଲା। ସେ କିଛି ଦିନ ପରେ ବର୍ତ୍ତମାନ ଆମର ଅବିନାଶ ପ୍ରଭୁ ବର୍ତ୍ତମାନ ଆଉ ଟିକେ ବଡ଼ ହୋଇଗଲେଣି, ଯୁବକ ହୋଇଗଲେଣି, ଆମେ ସବୁ ବର୍ତ୍ତମାନ ବୃଦ୍ଧ ହୋଇଗଲେଣି। ତେଣୁ ଏଇଭଳି ଭାବରେ ଶରୀର ପରିବର୍ତ୍ତନ ହେଉଛି। ଯେଉଁ ଶରୀରରେ ଆମେ ସେ ଛୋଟ ପିଲାଦିନେ ଯେଉଁ ଶରୀରରେ ଯିଏ ଥିଲେ ସେ ଶରୀରଟିର ଆଉ ନାହିଁ, ମୃତ୍ୟୁ ହୋଇଯାଇଛି ସେ ଶରୀର, ମୃତ୍ୟୁ ନାହିଁ ଆଉ ତା'ର ଜୀବତୀୟ ନାହିଁ, ତା'ର ମୃତ୍ୟୁ ହୋଇଯାଇଛି, କୁମାର ଶରୀରରେ ମୃତ୍ୟୁ ହୋଇଯାଇଛି, ଯୁବକ ଶରୀର ମଧ୍ୟ ମୃତ୍ୟୁ ଆମର ହୋଇଯାଇଛି, ବର୍ତ୍ତମାନ ଆମେ ବୃଦ୍ଧ ଶରୀର ପ୍ରାପ୍ତ ହୋଇଛେ। ତେଣୁ ଏ ଶରୀରର ପରିବର୍ତ୍ତନରେ ଆମର ପରିବର୍ତ୍ତନ, ଆମେ ସେଇ ଏକା ରହିଛେ, ଛୋଟ ପିଲା ଶରୀରରେ ଥିଲେ ଯୁବକ ଶରୀରରେ ଅଛେ ଏବଂ ବୃଦ୍ଧ ଶରୀରରେ ରହିବା, ତାହେଲେ ମୃତ୍ୟୁ କରିପାରିବ, ମୃତ୍ୟୁ କରିପାରିବ ତାହେଲେ। ତେଣୁ ଇଏ ହେଉଛି ଏଇଭଳି ଭାବରେ ଯଦି ଆମେ ଚିନ୍ତା କରିବା ତାହେଲେ ଆମେ ଏଇ ଆମର ଆତ୍ମା ସମ୍ବନ୍ଧ ଜ୍ଞାନ ପ୍ରାପ୍ତ ହେବା। ଆମେ ଏ ଶରୀରଠାରୁ ଭିନ୍ନ, ଶରୀର ପରିବର୍ତ୍ତନ ହେଉଛି କିନ୍ତୁ ଆମର ଆମେ ସେମିତି ରହିଛେ। ତେଣୁ ଇଏ ହେଉଛି ପ୍ରାଥମିକ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି ଭଗବତ ଗୀତାରେ, ଦେହିନସ୍ମିନ୍ ଯଥା ଦେହେ ଅସ୍ମିନ୍ ଦେହେ। ଏଇ ଦେହରେ ଲୋକମାନେ ଜାଣନ୍ତି ନାହିଁ, ଦେହ ଆଉ ଦେହ ଭିତରେ ତଫାତ୍ ଜାଣନ୍ତି ନାହିଁ। ମାୟା ଆମେ ସକାଳେ କହିଥିଲୁ ନା, ତିନି ପ୍ରକାର ମାୟା ଦ୍ୱାରା ମୋହିତ ହୋଇକି ରହିଛନ୍ତି, ସତ୍ୱ ରଜ ତମ ତିନି ଗୁଣରେ ବନ୍ଧା ହୋଇକି ରହିଛନ୍ତି। ଦୁମେନା ଅଭିଜ୍ଞତେ ମନି ଯଥା ଦର୍ଶ ମଳନଚ ଯଥୋଲୁବେନା ଋତୁ ଗର୍ଭ ତଥା ତିନିତମ ଆବୃତମ ଆବୃତ ହୋଇକି ରହିଛି, ଜ୍ଞାନଟା ଆବୃତ ହୋଇକି ରହିଛି, ଜ୍ଞାନଟା କାମ କରୁନାହିଁ। ପଶ୍ଚନ୍ତି ନ ପଶ୍ଚନ୍ତି, ଦେଖିକିରି ମଧ୍ୟ ସେମାନେ ଦେଖିପାରନ୍ତି ନାହିଁ। ଯେତେବେଳେ ଧର୍ମ ବକ ପ୍ରଶ୍ନ ପଚାରିଥିଲେ মহাভারত যুধিষ্ঠ মহারাজকে কথাটা জানিছিল আপনি মহাভারত যুদ্ধের কথা মহাভারত সময়ের কথা যেতবে বার বর্ষ বনবাস করবে গোটি বর্ষ অজ্ঞাতবাস করবে সেই সময়ের কথা অজ্ঞাতবাসর টিকি পূর্বর কথা তার জন ব্রাহ্মণ তার ই করলে কম তাঁর যজ্ঞ সব করতে ব্রাহ্মণ মানে তেমু আমার আমি আমার যে ব্রাহ্মণ মানে আছে কি যজ্ঞ করছেন হরে কৃষ্ণ 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 হরে 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 রাম 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 সংকীর্তন যজ্ঞ সংকীর্তন রায় কড়ি যুগের সংকীর্তন যজ্ঞ অনুভূত হয়েছে তেমন সেতবে যে কোথায় আমার বৈজ্ঞানিক মানে কৌশল বা ইতিহাসকার মানে কৌশল যে পুরোনা অতীত কালে লোক মানে আদি মানব লে সে সভ্যতা কিছু নথিলা সে জাণি নথিলে নিহার ব্যবহার জাণি নথিলে উলব নেই রহুলে এইভাবে ভাবে আমি শুণুছে কিন্তু ইয়ে ইতিহাস প্রকৃত ইতিহাস নয় আমার প্রকৃত ইতিহাস জানা হলে আমি বৈদিক শাস্ত্র পাইবা মহাভারত হচ্ছে ইতিহাস লক্ষ লক্ষ কোটি কোটি বর্ষ তলর কথা রয়েছে এবং ভবিষ্যৎ কথা মধ্যে রয়েছে কম হব এটা মধ্যে কুয়াছে তেম সে সময় যেতবে পাণ্ডব মানুষ কথা কে পাঁচ হাজার বর্ষ তলর কথা আমার যে ইতিহাস রয়েছে দুই হাজার বর্ষ তলর কথা রয়েছে তা পূর্বটা অনুমান করে কুয়া হচ্ছে তা পূর্ব জানি না সে তেমন এই পাঁচ হাজার বর্ষ তলর ঘটনা সেতবে ব্রাহ্মণ মানে যে যজ্ঞ করুলে যাইছি কাঠ রয়েছে কাঠকু ঘষিকি নিঁ উৎপন্ন করুলে অরণ্য কাঠ না কোথাও কুহ তেমন সে গোটে মৃগ আসি কাঠ নিয়ে পড়েগলে দৈবক্রমে পাণ্ডব মানে সে যাচ্ছে তেমন সে পাণ্ডব মানে সে পথে ধাঁলে সে যে মৃগ পথে ধাঁলে ধাই ধাই সব হালিয়া হয়ে গেলে দ্রৌপদী মধ্যে যাচ্ছেন তেমন দ্রৌপদীকে ভীষণ তৃষা হল শোষ হল তেমন সে কে যাইপারি না তুমি যাই মো জল আন তেমন প্রথমে গেলে সহদেব গলে আপনার সহদেবের কিছু কড়া আপনার অছি আপনার পিতা নাম দিয়েছেন সহদেব যা হোক তেমন সহদেব কে সে সব জাঁতি সহদেব কম হব সব জাঁতি সব জ্ঞান অশ্বিনী কুমার পুত্র সে তেমন সহদেব গলে ফেরলে না তাপরে গলে নকুল গলে সে ফেরলে না তাপরে অর্জুন গলে ফেরলে না ভীম গলে ফেরলে না তাপরে যুধিষ্ঠির গলে দেখলা বেড়ে গোটি পুষ্করিণী রয়েছে নিকট পাখে নিকট গোটি পুষ্করিণী রয়েছে সমস্তে মৃত হয়েকি পড়ছেন তেমন সে আশ্চর্য হয়ে গেলে এভাবে ভ্রাতা আমার সব সাধারণ ভ্রাতা সাধারণ মানুষ নুহতি এইসব বহুত অসাধারণ তার শক্তি সব রয়েছে ভীমকর অর্জুনকর মূর্তি পড়িগলে মূর্তি কি তাকে মারলে কি জাঁপারে কিন্তু তথাপি তাকে মধ্যে শোষ হচ্ছে সে তো পাঁ নেওয়া বসছেন পিবা সেই সময় শব্দ হল ধর্মবক একথা জানি ধর্মবক কথা তেমন সে ধর্মবক পচারে কে দেখ তোমার যে ভাই মানে অনেক ইয়ে হচ্ছে জলাশয়টা মোর তুমি মোর কম অনুমতি নই সে পাঁ পিবাকে বসে তুমি বর্তমান সে দোষগ্রহণ করছেন তুমি যদি যদি মোর অনুমতি নেই পাঁ পিব তাহলে তোমার মধ্যে সেই অবস্থা হবে তেমন যদি সে মহারাজ কে তাহলে অনুমতি দিও না না আমার প্রশ্নের উত্তর দেওয়া পরে তুমি অনুমতি দেবে কম প্রশ্ন কুহ বিভিন্ন প্রশ্ন সব রয়েছে তা গোটি প্রশ্ন হল কম কি আশ্চর্য সবুজ আশ্চর্য কম তেমন এই প্রশ্নের উত্তর এটি বহু প্রসিদ্ধ এই কথা রয়েছে আহানি আহানি ভূতানি গচ্ছন্তি শেষ স্থাবর ইচ্ছন্তি এই আশ্চর্য মত কর তেমনি এটি আমি কথা কহিবা কিন্তু সে কথাটাকে মধ্যে সম্পূর্ণ করিদেবা এইভাবে ভাবে সব প্রশ্নের উত্তর দেওয়া পরে ঠিক ঠিক উত্তর দেলে তেমন ধর্মলোক সে কে না ঠিক আছে তোমার প্রশ্ন ঠিক কেছ 100% মার্কস মিলিগাল তোমাকে তেমন বর্তমান তোমার প্রশ্নকে সন্তুষ্ট হয়ে তুমি গোটিয়ে ভাই তোমাকে জীবন দান করেদেবি গোটে ভাই কার তুমি জীবন ତେଣୁ ସେ କହିଲେ ସହଦେବ ସହଦେବ ତୁମର ଯେଉଁ ଯୁଦ୍ଧ ହେବ କୌରମାନଙ୍କର ଯୁଦ୍ଧ ହେବ ସହଦେବ ନେଇ କ'ଣ କରିବ ତୋର ଭୀମ ଅଛନ୍ତି ଅର୍ଜୁନ ଅଛନ୍ତି ପ୍ରସିଦ୍ଧ ଗାଣ୍ଡିବ ଦାରି ଅର୍ଜୁନ ଅଛନ୍ତି ନା ମୋର ମାଆଙ୍କର କୁନ୍ଦି କୁନ୍ଦି ମାଆଙ୍କର ମୋର ଗୋଟିଏ ପୁଅ କିନ୍ତୁ ମୋର ଆଉ ଜଣେ ଯେଉଁ ମା ନାଦ୍ରି ତାଙ୍କ ସିଏ ଜୀବିତ ନାହାନ୍ତି ତାଙ୍କର ପୁତ୍ର ସିଏ ତେଣୁ ଅନ୍ତପକ୍ଷେ ଆଉ ଜଣେ ମାଆଙ୍କର ଗୋଟେ ପୁତ୍ର ଆମର ରହୁ ଦରକାର ଯୁଦ୍ଧ କଥା ଯାହା ହେବ ସିଏ ହାରିବ ସିଏ ଧର୍ମ ଧର୍ମରାଜ ଯୁଧିଷ୍ଠ ମହାରାଜ ତେଣୁ ସେ ଖୁସି ହୋଇଗଲେ କହିଲେ ଠିକ୍ ଅଛି ଆଉ ଜଣେ ଭାଇଙ୍କୁ ଇଏ କର ଆଉ ଜଣେ ଭାଇଙ୍କୁ ଦେବୁ ନା ନକୁଳ ଏଇଭଳି ଭାବରେ ସମସ୍ତେ ପାଣ୍ଡବମାନେ ଜୀବନ ଭାଇଙ୍କୁ ଗଲେ
ନକୁଳ କହି କହିଲେ ଆମ ଦି ତାଙ୍କୁ ଧର୍ମରାଜ ତ
ଧର୍ମରାଜ ନା ନିଜର ଭାଇ
ପଚାରିଥିବେ ନକୁଳ ଜୀବିତ କରିବାକୁ
ନାଇଁ
ନାଇଁ ସେ ଯେହେତୁ ତାଙ୍କ ଦୁଇଟା
ତାଙ୍କର
ମା ମନ ବୀମା ତ ସିଏ ତେଣୁ ଲୋକେ ନ କହନ୍ତୁ ମୋର ନିଜର ଜନ୍ମିତ ଭାଇ
ଭାଇକୁ ରଖିବା ଧର୍ମରାଜ ନା ଧର୍ମର କଥା
ତାପରେ ଭୀମକୁ କୁହା
ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା ବହୁତ ଗଭୀର ତତ୍ତ୍ୱ ଧର୍ମର
ଭୀମକୁ ପଚାରିଲେ ଭୀମକୁ କାହିଁକି କୁହାଲା ଅର୍ଜୁନ
ଏସବୁ ଆପଣ ଜାଣିଥିଲେ ଆଚ୍ଛା ଯେ ଆମର କହିବା କଥା ଶୁଣିଲା ଯେ ସିଏ ଧର୍ମ ବାବୁ ଯେ ସିଏ ନିଜର ପରିଚୟ ପ୍ରଦାନ ସିଏ ହେଉଛନ୍ତି ଧର୍ମରାଜ ଧର୍ମରାଜ
ଲାଷ୍ଟରେ ପରିଚୟ
ତେଣୁ ଯୁଧିଷ୍ଠ ମହାରାଜ କହିଲେ ଯେ ତୁମେ କ'ଣ ମୋ ଘର ଚାହୁଁଛ କୁହ ସେ କହିଲେ ଆମେ ବର୍ତ୍ତମାନ ସମୟ ହୋଇଗଲା 12 ବର୍ଷ ପୁରିଗଲା ଆମେ ଯିବା ଅଜ୍ଞାତବାସ କରିବା ତେଣୁ ଆମକୁ କୃପା କରନ୍ତୁ ଯେମିତି କେହି ଆମକୁ ଚିହ୍ନିବେ ନାହିଁ ଅଜ୍ଞାତବାସ ଗୋଟେ ବର୍ଷ ଯଦି କିଏ ଚିହ୍ନିଦେବ ତାହେଲେ ପୁଣି 12 ବର୍ଷ ତେଣୁ ସିଏ ତାଙ୍କୁ ସୀତାରାମ ତେଣୁ ସିଏ ବିରାଟ ରାଜରେ ଯାଇକି କେହି ଚିହ୍ନିପାରିଲେନି ତାଙ୍କୁ 5 ଜଣ ଭାଇ ଏବଂ ତାଙ୍କର ପତ୍ନୀ ସମସ୍ତେ ଯାଇକରି ରହିଲେ କେହି ଜାଣିପାରିଲେ ନାହିଁ ଯାହା ହେଉ ଏଇ ଯେଉଁ କଥା ଆମର କହିବାର ଉଦ୍ଦେଶ୍ୟ ଥିଲା କାହିଁକି ନା ଜଣେ ଯେତେବେଳେ ମୃତ୍ୟୁବରଣ କରୁଛି ସେତେବେଳେ ସିଏ ଦେଖୁଛି ଚାଲିଗଲା ଲୋକ ଚାଲିଗଲା କିନ୍ତୁ ଜୀବନ ଥିବା ଅବସ୍ଥାରେ ସେ ଜାଣିପାରୁନି ସେ ଲୋକ କିଏ
ଚାଲିଗଲା
ତେଣୁ ଭଗବତ ଗୀତାରେ ଭଗବାନ କହିଛନ୍ତି 13 ଅଧ୍ୟାୟରେ ଯେ କ୍ଷେତ୍ର 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 କହିବା ଏବଂ ଅନ୍ତରମ ଜ୍ଞାନ ଚକ୍ଷୁଷା ଭୂତ ପ୍ରକୃତି ମୋକ୍ଷମତେ ଯେ ବିଧି ଯାଆନ୍ତି ଯେ କରମ ଅଧିକାଂଶ ଲୋକ ଜାଣନ୍ତି ନାହିଁ ଯେ ସେମାନେ ଏ ଶରୀର ନୁହନ୍ତି ଭାଗବତରେ ଗୋଟେ ଶ୍ଳୋକ ଅତ୍ୟନ୍ତ ଅସଂସନ୍ଦ 84 ଅଧ୍ୟାୟରେ ଭଗବାନ ଏଇଟାକୁ ସେ ଶ୍ଳୋକ ଟିକେ ପ୍ରବର୍ତ୍ତନ ଦେଇଛନ୍ତି କୁରୁକ୍ଷେତ୍ରରେ ସବୁ ମନ୍ଦିର ସେମାନଙ୍କ ପାଖରେ ପ୍ରବର୍ତ୍ତନ ଦେଇଛନ୍ତି ପ୍ରସିଦ୍ଧ ଶ୍ଳୋକ ରହିଛନ୍ତି ଗୋଟେ ଶତକଡ଼ା 99% ଲୋକ ଜାଣନ୍ତି ନାହିଁ ସେମାନେ ଶରୀର ନୁହନ୍ତି ବୋଲି ଦେଖିକିରି ମଧ୍ୟ ଜାଣିପାରୁନାହାନ୍ତି ମୃତ୍ୟୁ ସେମାନେ ଜାଣୁଛନ୍ତି ସେ ଚାଲିଗଲା କିନ୍ତୁ ତଥାପି ନିଜ ଶରୀରକୁ ଆତ୍ମାକୁ ଭାବୁଛନ୍ତି ଆଗରୁ ଦଶନ୍ତି ଓଲା ସେଠାରେ ସେ ସେପଟେ ଅଛନ୍ତି
ଏଇଟା ମଧ୍ୟ ଭଗବାନଙ୍କର ମୋ
ଦେଶାତ୍ମବୁଦ୍ଧି ଗୁଣବେ ଦ୍ୱିଧା ଦିଗେ ସୁଧି କଳତ୍ରାଧିକ ଭୌମ୍ୟ ଜିଧି ଯତୀର୍ଥ ବୁଦ୍ଧି ଶରୀରେ ନା କରିଛି ଜନେଇଛୁ ଅଭିଜ୍ଞାସୁ ସହାୟ ଗୋଖର ଲୋକଟି ଜାଣିଛନ୍ତି ବହୁତ ପ୍ରସିଦ୍ଧ ଶ୍ଳୋକ ଯଶାତ୍ମବୁଦ୍ଧି ଶତକଡ଼ା 99% ଲୋକଙ୍କର ଏଇ ସ୍ଥିତି ରହିଛି ଆତ୍ମା ସେମାନେ ଭାବୁଛନ୍ତି କିଏ ସେମାନେ ନା କୁଣପ ଶରୀର ଏଇ ଯେଉଁ ଶରୀରଟାକୁ କୁଣପ ବୋଲି କୁହାଯାଉଛି ଗୋଟେ ଖୋଳ କଭରିଂ ଏ 3ଟି ଧାତୁରେ ତିଆରି କଫ ବାତ ପିତ୍ତ ଆୟୁର୍ବେଦରେ ଆପଣଙ୍କର ଯଦି ରୋଗ ହେଲା ସେଇ କପବାହତ ପିତ୍ତ ଯେଉଁ ରହିଛି ଆମର 3ଟି ଧାତୁ ଯଦି ସମ ପରିମାଣ ରହିବ ତାହେଲେ ଆମ ଶରୀର ସୁସ୍ଥ ରହିବ ତେଣୁ ଶରୀରରେ ଯଦି କିଛି ରୋଗ ହୋଇଗଲା ସେମାନେ ସେ ଏଇ ଧାତୁକୁ ଠିକ୍ କରିବା ପାଇଁ ଔଷଧ ଦିଅନ୍ତି ଯାହାଫଳରେ କି ସେ ଆମର ଶରୀର ସୁସ୍ଥ ହୋଇଯାଏ ପ୍ରଭୁପାଦ ମହାରାଜ ସେ କେବଳ ଆୟୁର୍ବେଦିକ ଔଷଧ ଖାଉଥିଲେ ଗ୍ରହଣ କରୁଥିଲେ ଏଲୋପାତି କିଛି ନେଉନଥିଲେ ତେଣୁ ଯାହା ହେଉ ଏଇ ଯେଉଁ ଏଇ 3ଟି ଧାତୁରେ ଆମର ଶରୀର ସୃଷ୍ଟି ହେଇଛି ଗୁଣପେ ତ୍ରିଧାତୁ ସୁଧି କଳତ୍ରାଧିଶୁ ଭୌମ୍ୟ ଇଜ୍ଜତି ଯେଉଁମାନଙ୍କର ଯେଉଁ ଅତ୍ୟନ୍ତ ନିମ୍ନ ଶ୍ରେଣୀର ବୁଦ୍ଧି ସେମାନେ ଖାଲି ଶରୀରକୁ ଆତ୍ମହତ୍ୟା ଭାବି ତାଙ୍କର କେବଳ ଶରୀର ଚିନ୍ତାରେ ତାଙ୍କ ଜୀବନ ଚାଲିଗଲା ଯେଉଁମାନେ ଆଉ ଟିକିଏ ଉନ୍ନତ ଧି କଥା ଆସୁଛି ବୁଦ୍ଧି କଥା ଆସୁଛି ବୁଦ୍ଧିର କେମିତି ସ୍ତର ରହିଛି ଆଉ ଟିକେ ଯେଉଁମାନଙ୍କର ବୁଦ୍ଧି ଉନ୍ନତ ସେମାନେ ଭାବନ୍ତି କଳତ୍ରା ଦିଶୁ, କଳତ୍ର କହିଲେ ସ୍ତ୍ରୀ, ସ୍ତ୍ରୀ କଳତ୍ର, ସ୍ତ୍ରୀ ସ୍ତ୍ରୀ ପିଲା ଛୁଆ ଯାହା ସବୁ ରହିଲେ ଏମାନେ ମଧ୍ୟ ଆମର ଦେହ ସମ୍ବନ୍ଧୀ, ତେଣୁ ଆମର କର୍ତ୍ତବ୍ୟ ତାଙ୍କ ପାଇଁ ମଧ୍ୟ ରହିଛି, ସେମାନଙ୍କ ବୁଦ୍ଧି ଆଉ ଟିକେ ଉନ୍ନତ କଳତ୍ରା ଦିଶୁ। ଭୌମ୍ୟ ଇଜଦି, ଭୌମ୍ୟ କହିଲେ ଯେଉଁ ଭୂମିରେ ଆମେ ଜନ୍ମଗ୍ରହଣ କରିଥିଲେ ଭୂମି, ଇଏ ଆମର ଇଜ୍ୟ, ଇଜ୍ୟ କହିଲେ ଆମର ପୂଜ୍ୟ, ଜନନୀ ଜନ୍ମଭୂମି ସ୍ୱର୍ଗାଦକୁ କରି ଆସେ, ଭୂମି ଆମର ପୂଜ୍ୟ। ଭୌମ ଇଜ୍ୟ ଧି, ଧି କହିଲେ ବୁଦ୍ଧି, ଏଇ ବୁଦ୍ଧିର ବିଭିନ୍ନ ସ୍ତର କଥା କହୁଛନ୍ତି। ଏବଂ ଯତ୍ ତୀର୍ଥ ବୁଦ୍ଧି ଶରୀରେ ନ କରିଛି, ଆଉ ଟିକେ ଯେଉଁମାନଙ୍କ ବୁଦ୍ଧି ଟିକେ ଉନ୍ନତ, ସେମାନେ କ'ଣ ଭାବୁଛନ୍ତି ନା ଆମେ ଯେଉଁ ଶରୀରରେ ଯେଉଁ ଭୂମିରେ ଜନ୍ମଗ୍ରହଣ କଲେ ସିଏ ଆମର ପୂଜ୍ୟ ହେଲା। ତାଙ୍କଠାରୁ ଆଉ ଟିକେ ଯେଉଁମାନେ ଉନ୍ନତ ଶ୍ରେଣୀରେ ସେମାନେ କ'ଣ ଭାବନ୍ତି ନା ଯେଉଁ ତୀର୍ଥ ବୁଦ୍ଧି ଶରୀରେ ନ କରିଛି, ତୀର୍ଥ ବୁଦ୍ଧି ତୀର୍ଥ ଗଲେ ବୃନ୍ଦାବନ ଗଲେ, ହରିଦ୍ୱାର ଗଲେ, ପୁରୀ ଗଲେ, ତେଣୁ ତୀର୍ଥବୁଦ୍ଧି ଯାଉଛନ୍ତି କ'ଣ ପାଇଁ ନା ସେଠି ନିକଟରେ ଯେଉଁ ଜଳ ରହିଛି, ପୁଷ୍କରିଣୀ ରହିଛି, ସମୁଦ୍ର ରହିଛି, ସେଠି ସେମାନେ ସ୍ନାନ କରିଦେଲେ ଶରୀରେ ନ କରିଛି। ପ୍ରଭୁପାଦ ମହାରାଜ କୁହନ୍ତି କାଲକାଟାରେ ଲୋକ, କାଲକାଟାରେ ଗଙ୍ଗା ଅଛନ୍ତି କିନ୍ତୁ କାଲକାଟାର ଲୋକମାନେ ଯାଆନ୍ତି ହରିଦ୍ୱାର ଗଙ୍ଗାରେ ବୁଡ଼ ମାରିବା, ଜେନ ଭାବନ୍ତି ସେଇଟା ପବିତ୍ର, ଏ ଗଙ୍ଗା ସେଇ ପାଖରେ ଅଛି, ସେମାନେ ସେଠିକି ଯାଆନ୍ତି। ତେଣୁ ଯାହା ସାଧାରଣତଃ ତୀର୍ଥ ଯେଉଁମାନେ କରିବାକୁ ଯାଆନ୍ତି ସେମାନେ ଭାବନ୍ତି କ'ଣ ନା ନିକଟ ଜଳରେ ସ୍ନାନ କରିଦେଲେ ତୀର୍ଥ ହେଇଗଲା, ଶରୀରରେ ନ କରିଛି, ସେମାନେ ଭାବନ୍ତି ଜଳରେ ସ୍ନାନ କରିଦେଲେ ତୀର୍ଥ ତୀର୍ଥ ଭ୍ରମଣ ହେଇଗଲା, କିନ୍ତୁ ସେମାନେ ତୀର୍ଥର ଉଦ୍ଦେଶ୍ୟ ଜାଣନ୍ତି ନାହିଁ। ତେଣୁ ଏଇମାନେ ସମସ୍ତେ ଯେତେ ଉନ୍ନତ ସ୍ତରକୁ ଯାଉଛନ୍ତି, ଆପଣ ଦେଖନ୍ତୁ ମହାତ୍ମା ଗାନ୍ଧୀ, ଆମର ଉତ୍କଳମଣି ଗୋପବନ୍ଧୁ, କେତେ ସବୁ ଆମର ବର୍ତ୍ତମାନ ଅଭିନନ୍ଦନ ଯେଉଁ ରହିଛନ୍ତି ଦେଶ ପାଇଁ ସେ ଶହୀଦ ହେଲେ, ଏଇଭଳି ଭାବରେ ସେମାନେ କେତେ ସବୁ ସମ୍ମାନ କରାଯାଉଛି, ମହାତ୍ମା ଗାନ୍ଧୀ ମହାତ୍ମା ଟାଇଟିଲ୍ ଦିଆ
ଅଭିନନ୍ଦନ ଶହୀଦ ହେଇଗଲେ ଶହୀଦ କ'ଣ
ଶହୀଦ ହେଇନି, ସେ ତ ଭୂମି ପାଇଁ କରୁଛନ୍ତି ନା, ଭୂମି ପାଇଁ ସବୁ ସେବା କରୁଛନ୍ତି, ସେ ଆମକୁ ସେମାନେ ପୂଜା ହେଉଛି, ପୂଜା କରାଯାଉନି,
ସେ ତ ଆମେରିକା ତ ଫେରେଇଦେଲା ସେ ମଲେ ସେ
କାହିଁକି
ନା ଫେରି
ଫେରି ପୂଜିତ ହେଉଛନ୍ତି
ତାକୁ ଫେରେଇଦେଲେ
ସେମାନେ ପୂଜିତ ହେଉଛନ୍ତି କାହିଁକି ନା ଦେଶ ପାଇଁ ସେମାନେ କାର୍ଯ୍ୟ କରୁଛନ୍ତି, ଦେଶ ପାଇଁ ସେମାନେ
ଫେରେଇଦେଲା ଡରିଗଲା ପାକିସ୍ତାନ,
ଦେଶ ପାଇଁ ସେମାନେ ସେବା କରୁଥିବାରୁ ତାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଉଛି। କିନ୍ତୁ ଆମର ଯେଉଁ କୁହାଗଲା ମହାତ୍ମା ଗାନ୍ଧୀ ମହାତ୍ମା ଟାଇଟିଲ୍ ଦିଆଗଲା, ମହାତ୍ମା କେତେ ବଡ଼ ଉପାଧି, ମହାତ୍ମା ଭଗବତଗୀତାରେ ଭଗବାନ କହିଲେ ମହାତ୍ମା କିଏ, ମହାତ୍ମା ଅନସ୍ତ ମାଙ୍କ ପାର୍ଥ ଦୈବୀ ପ୍ରସୂତି ମା ସୀତା ଭଜନ୍ତି ଅନ୍ୟ ମନସ ଜ୍ଞାତ ଭୂତାଧି ମଭ୍ୟୟମ, ମହାତ୍ମା ହେଉଛନ୍ତି ସେ ଯେଉଁମାନେ ଏ ତିନି ଗୁଣରେ ନଥାନ୍ତି, ଭୌତିକ ଜଗତରେ ସବୁ ତିନୋଟି ଗୁଣ ରହିଛି ସତ୍ୟ ତମ, ଏ ତିନି ଗୁଣର ଉର୍ଦ୍ଧ୍ୱରେ ସେମାନେ ଥାଆନ୍ତି, ଦୈବୀ ପ୍ରକୃତି ଦୈବୀ କହିଲେ ସଚ୍ଚିଦାନନ୍ଦ ଯୋଗମାୟାର ଉଦ୍ୟମରେ ସେମାନେ ଥାଆନ୍ତି। ତେଣୁ ସେମାନେ ଆମେ କେମିତି ଜାଣିବା ସେମାନେ ମହାତ୍ମା, ସେମାନେ ଅନନ୍ୟ ଭାବରେ ଭଗବାନଙ୍କୁ ଭଜନ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ରାମ ରାମ। ତେଣୁ ଇଏ ହେଉଛନ୍ତି ମହାତ୍ମା, ଆଉ ଗୋଟେ ସ୍ଥାନ ମଧ୍ୟ କୁହାଯାଇଛି ଲୋକମାନେ ମହାତ୍ମା। ତେଣୁ ଯାହା ହଉ ମହାତ୍ମା କହିଲେ ସେମାନେ ତ୍ରିଗୁଣ ଭିତରେ ନଥାନ୍ତି, ତ୍ରିଗୁଣରୁ ଉର୍ଦ୍ଧ୍ୱରେ ଥାନ୍ତି, କିନ୍ତୁ ଏମାନେ ଯେଉଁ ଏସବୁ ଯେଉଁ ବିଭିନ୍ନ ସ୍ତର କଥା କହିବାର ବୁଦ୍ଧି, ଏମାନେ କେତେ ସମାନ ଜନେଷୁ ଅଭିଜ୍ଞେଷୁ, ମନୁଷ୍ୟମାନଙ୍କ ଭିତରେ ବହୁତ ତାଙ୍କୁ କୁହାଯାଏ ଏମାନେ ହେଉଛନ୍ତି ବହୁତ ବୁଦ୍ଧିମାନ, ଏମାନେ ବହୁତ ଉନ୍ନତ ସ୍ତରର ଏମିତି କୁହାଯାଏ, କିନ୍ତୁ ଭଗବାନ କ'ଣ କହୁଛନ୍ତି ସବ ଗୋ ଖର, ଗୋ ମାନେ ଗାଈ, ଖର ମାନେ କ'ଣ ଗଧ, ତେଣୁ ସେମାନେ ଖାଲି ଗୋ ଖର କୁହାଗଲାନି, ଏବ ଶବ୍ଦ ବ୍ୟବହାର କରାଗଲା, ମାନେ ନିଶ୍ଚିନ୍ତ ଭାବରେ ସେମାନେ ପଶୁ ସ୍ତରରେ ହିଁ ଅଛନ୍ତି, ଏତେ ପୂଜିତ ହେଉଛନ୍ତି, ଏତେ ସମ୍ମାନିତ ହେଉଛନ୍ତି, ଏତେ ତାଙ୍କୁ ପ୍ରଶଂସା କରାଯାଉଛି, କିନ୍ତୁ ପ୍ରକୃତରେ ସେମାନେ ଏ ପଶୁ ସ୍ତରରେ ହିଁ ଅଛନ୍ତି, କାହିଁକି ନା ସେ ଭଗବାନଙ୍କ ବିଷୟରେ
ଜାଣନ୍ତି
ଜାଣନ୍ତି ନାହିଁ, ଶରୀରକୁ ଶରୀରକୁ ଆତ୍ମଭାବେ ଭାବୁଛନ୍ତି, ଜ୍ଞାନ କରୁଛନ୍ତି ସେମାନେ, ବା କଳତ୍ରୀ ଏମାନେ ସବୁ ବୁଦ୍ଧି ତାଙ୍କର ଏହିଭଳି ଭାବେ ରହିଛି, ଆତ୍ମା ସମ୍ବନ୍ଧୀୟ ଜ୍ଞାନ ତାଙ୍କର ଆସିଲା ନାହିଁ, ଶରୀର ସମ୍ବନ୍ଧୀୟ ଜ୍ଞାନରେ ହିଁ ରହିଲେ, ତେଣୁ ପଶୁ ଆଉ ମନୁଷ୍ୟ ଭିତରେ କ'ଣ ତା ପାଖରେ ରହିଲା? ତେଣୁ ଏଇ ଯେଉଁ ପ୍ରଭୁପାଦ ମହାରାଜ ଅଧିକାଂଶ ସମୟରେ ଏଇ କଥାଟି କହନ୍ତି, ହ୍ୱାଟ୍ ଇଜ୍ ଦ ଡିଫରେନ୍ସ ବିଟୁଇନ୍ ଏ ହ୍ୟୁମାନ୍ ବିଙ୍ଗ୍ ଆଣ୍ଡ୍ ଏ ଡଗ୍, ଗୋଟେ ମନୁଷ୍ୟ ଆଉ ପଶୁ ଭିତରେ କୁକୁର ଭିତରେ କ'ଣ ତଫାତ୍ ରହିଛି? ଏବଂ ଯେଉଁଠି ପଚାରନ୍ତି କେହି ତା'ର ଉତ୍ତର ଦେଇପାରନ୍ତି ନାହିଁ, ଯେଉଁ ଦେଲେ ମଧ୍ୟ ଭଗବାନ ପ୍ରଭୁପାଦ ମହାରାଜ ଡିଫିଟ୍ କରିଦିଅନ୍ତି, ନା ସେଇଟା ଉପକୃତ ହେଇନ, ବୁଦ୍ଧି ମନୁଷ୍ୟର ବହୁତ ବୁଦ୍ଧି ଅଛି, କିନ୍ତୁ ପଶୁର ମଧ୍ୟ ବୁଦ୍ଧି ରହିଛି, ବହୁତ ପ୍ରକାର ବୁଦ୍ଧି ରହିଛି ତାଙ୍କର। ତେଣୁ ଆମର କୁହାଯାଇଛି, ଉପଦେଶ ମଧ୍ୟ କୁହାଯାଇଛି ଯେ ଆହାର ନିଦ୍ରା ଭୟ ମୈଥୁନଞ୍ଚ ସାମାନ ଏତତ୍ ପଶୁବି ନାରାୟଣ ଧର୍ମ ହିଁ ତେଷାଂ ଅଧିକ ବିଶେଷ ଧର୍ମାଣ ହିନା ପଶୁବି ସମାନ। ତେଣୁ ଲୋକମାନେ ପ୍ରାୟ ସର୍ବଚେତନାରେ ହିଁ ରହୁଛନ୍ତି, ଧର୍ମ ବିଷୟରେ ତାଙ୍କର କୌଣସି ଆଗ୍ରହ ନାହିଁ, ତେଣୁ ସେମାନେ ଆଜ୍ ଗୁଡ୍ ଆଜ୍ ଆନିମଲ୍। କୌଣସି ସେମାନେ ଗୌରଙ୍ଗ ସେ ମହାରାଜ କହନ୍ତି ସେମାନେ ହେଉଛନ୍ତି ପୁଚ୍ଛ ବିଷାଣହୀନ ପଶୁ। ପଶୁର ପୁଚ୍ଛ ରହିଛି ଏବଂ ଶିଙ୍ଗ ରହିଛି, କିନ୍ତୁ ମନୁଷ୍ୟର ସେସବୁ ନାହିଁ, ତେଣୁ ନଥିଲେ ମଧ୍ୟ ସେ ପଶୁ ସ୍ତରିଣୀ ଅଛି। ତେଣୁ ଏଇ ଯେଉଁ ଜ୍ଞାନ, ଯେଉଁ ପ୍ରାଥମିକ ଜ୍ଞାନ ଭଗବତ ଗୀତାରେ ଏଇ ଗୋଟିଏ ଶ୍ଳୋକ ଜଣେ ଯଦି ଜାଣିଯିବ ତାହେଲେ ଆତ୍ମା ସଙ୍ଗେ ସେ ଜ୍ଞାନ ପ୍ରାପ୍ତ ହୋଇଯିବ, ସେ କ'ଣ ଜୀବନରେ ସିଦ୍ଧି ପ୍ରାପ୍ତ ହୋଇଯିବ ଏଇ ଗୋଟିଏ ଶ୍ଳୋକର ଅର୍ଥ ଜାଣିଗଲେ। ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ରହିଛି ଆତ୍ମାସନ ଯେଉଁ ଜ୍ଞାନ, କେତେ ଜଣ ଜାଣୁଛନ୍ତି ଆତ୍ମାସନ? ତେଣୁ ଏଭଳି ଭାବରେ ଭଗବାନ ଏ ଆତ୍ମାସନ ଜ୍ଞାନ ବହୁତ ସହଜ ଭାବରେ ବୁଝେଇ ଦେଇଛନ୍ତି, ଜଣେ ଏଇଟାକୁ ଯଦି ଗ୍ରହଣ କରିବ ଏଇଟାକୁ ମାନେ କୌଣସି କିଛି ବିଶେଷ ଆ ପାଇଁ କାର୍ଯ୍ୟ କରିବାକୁ ପଡ଼ୁନାହିଁ, କେବଳ ଯଦି ଏଇଟାକୁ ଚିନ୍ତା କରିବ, ଚିନ୍ତା କରିବୁ। ଆମେ ଥିଲୁ, ଛୋଟ ପିଲା ଥିଲୁ, ଆମର ପିଲା ସେ ଶରୀରଟି ଚାଲିଗଲା, ଆମେ ତ ଅଛୁ ନା ବଞ୍ଚିଛୁ, ଆଉ ଗୋଟେ ଶରୀର ଆମେ ଯୁବକ ଶରୀର ପ୍ରାପ୍ତ ହେଲେ ସେଇଟା ମଧ୍ୟ ଚାଲିଗଲା, କିନ୍ତୁ ଆମେ ବଞ୍ଚିଛୁ, ତାହେଲେ ଆମେ କାହିଁକି ସବୁବେଳ ପାଇଁ ନ ରହିବା? ପୂର୍ବରୁ ମଧ୍ୟ ଆମେ ଥିଲେ, ଜନ୍ମ ପୂର୍ବରୁ ଆମେ ଥିଲେ, ମୃତ୍ୟୁ ପରେ ମଧ୍ୟ ଆମେ ରହିବା। ତେଣୁ ଏହିଭଳି ଭାବରେ ଭଗବାନ ସବୁ ବିଭିନ୍ନ ପ୍ରକାର ମତବାଦ ସ୍ଥାପନ କରିବେ, ଏଇଟା ତ ଭଗବାନଙ୍କ ମତ, ଅନ୍ୟମାନେ ମଧ୍ୟ ଯେଉଁ କହୁଛନ୍ତି ନା ଏଇଟା ଆଗରୁ ନଥିଲା ପରେ ରହିବ ନାହିଁ, ଏଭଳି ଭାବରେ ମଧ୍ୟ ଭଗବାନ ତା'ର କହିବେ। ସେଇଟାକୁ ସେମିତି ହେଲେ ବି କୌଣସି ଚିନ୍ତା କରିବାର ନାହିଁ, କୌଣସି କାରଣ ନାହିଁ। ତେଣୁ ଭଗବାନ ଏଇଠି ଯେଉଁ କହିଲେ, ଅର୍ଜୁନ କହିବାର ଉଦ୍ଦେଶ୍ୟ ଯେ ଇଏ ଯେଉଁ ବର୍ତ୍ତମାନ ବୃଦ୍ଧ ସ୍ତରରେ ହୋଇଯାଇଛି, ତାଙ୍କୁ ହତ୍ୟା କଲେ ସେମାନେ ନୂତନ ସ୍ତରରେ ପାଇବେ। ଆମର ଯେତେବେଳେ ଛୋଟ ସ୍ତରରେ ଛାଡ଼ିଯାଉଛି, ଆମେ ଯୁବକ ସ୍ତରରେ ପାଉଛେ, ଆମେ କ'ଣ କନ୍ଦନ କରୁଛେ କି? ବୃଦ୍ଧ ସ୍ତରରେ ପାଇଲେ କନ୍ଦନ କରୁଛେ, ବୃଦ୍ଧ ହୋଇଗଲା ଆମ ଶରୀର, କିନ୍ତୁ ଯୁବକ ଶରୀରରେ ତ ଆମେ ଆନନ୍ଦ ପ୍ରାପ୍ତ ହେଉଛେ। ତେଣୁ ସେହିଭଳି ଭାବରେ ବୃଦ୍ଧ ଶରୀର ଚାଲିଗଲେ ଆଉ ଗୋଟେ ପୁଣି ଶରୀର ଗୋଟେ ପାଇବା, ପୁଣି ଗୋଟେ ଯୁବକ ହେବା, ତାହେଲେ ଆନନ୍ଦିତ ହେବା। ଏସବୁ ବିଭିନ୍ନ ପ୍ରକାର ଉପାୟରେ ଭଗବାନ ବାଂଶାସ ଜିର୍ଣ୍ଣାଣୀ ଯଥା ବିହାୟ ନବାନୀ ଗୁଣାତି ନରୋପରାଣୀ ତଥା ଶରୀରାଣି ବିହାୟ ଜିର୍ଣ୍ଣାଣୀ ଅନ୍ୟାନୀ ସଂଜାତି ନବାନୀ ବି। ଆମର ଯଦି ଲୁଗାଟା ଛିଣ୍ଡିଗଲା, ଆମେ ଗୋଟେ ନୂଆ ଲୁଗାଟେ ପାଇଲେ କେତେ ଆନନ୍ଦିତ ହେଉଛେ, ତାହେଲେ ନୂତନ ଶରୀର ପାଇଁ କାହିଁକି ଭୟ ହୋଇଯାଉଛି? ତେଣୁ ଧୀର, ଧୀର ଶବ୍ଦ ବ୍ୟବହାର କରାଯାଇଛି, ଧୀର ସତ୍ରଣ ମିଳତି, ଇଏ ହେଉଛି ଧୀର। ଧୀର ପ୍ରଭୁପାଦ ମହାରାଜ କହୁଛନ୍ତି ଯେଉଁମାନେ ଶରୀର ସମ୍ବନ୍ଧୀୟ ଭଗବାନଙ୍କ ସମ୍ବନ୍ଧୀୟ ଜୀବ ଜୀବ ଜ୍ଞାନ ଅଛି, ପରମାତ୍ମା ଆତ୍ମା ପରମାତ୍ମା ଏବଂ ଭୂତ ପ୍ରକୃତି ସମ୍ବନ୍ଧୀୟ ଜ୍ଞାନ ଅଛି, ସିଏ ହେଉଛନ୍ତି ଧୀର। ଏଠି କହୁଛନ୍ତି ଯେଉଁ ବ୍ୟକ୍ତିର ଆତ୍ମା ପରମାତ୍ମା ଏବଂ ପ୍ରକୃତି ଉଭୟ ଭୂତ ପ୍ରକୃତି ଓ ଚିତ୍ ପ୍ରକୃତି ସମ୍ବନ୍ଧୀୟ ପୂର୍ଣ୍ଣ ଜ୍ଞାନ ଅଛି ତାକୁ ଧୀର କହନ୍ତି, ତଥା ସେ ହେଉଛନ୍ତି ଅତ୍ୟନ୍ତ ଧୀର ବ୍ୟକ୍ତି। ଧୀର ସେମାନେ ଅଧୀର ହେବେ ନାହିଁ, ଧୀର ସାଧାରଣତଃ ଛଅଟି ବେଗ ଆମର ରହିଛି, କ'ଣ କ'ଣ? ବାଚ ବେଗମ ମନସା ହୃଦ ବେଗମ ଜିଭା ବେଗମ ଉଦର ଉପସ୍ଥ ବେଗମ, ଏଇ ଛଅଟି ବେଗ ରହିଛି। ତେଣୁ ଏ ବେଗରେ ସେମାନେ ଅଧୀର ହେଇକି ରହିଛନ୍ତି, ତେଣୁ ସେମାନେ ଅଧୀର, ଧୀର ନୁହଁ, ଅଧୀର ବେଗକୁ କଣ୍ଟ୍ରୋଲ କରିପାରୁନାହାନ୍ତି। ତେଣୁ ଯେଉଁମାନେ ତାକୁ ନିୟନ୍ତ୍ରଣ କରୁଛନ୍ତି ସେମାନେ ହେଉଛନ୍ତି ଧୀର ବ୍ୟକ୍ତି। ତେଣୁ ଆମର ଜୀବନର ଉଦ୍ଦେଶ୍ୟ ହେଉଛି, ଆମର ଜୀବନର ଲକ୍ଷ୍ୟ ହେବା କଥା ଆମେ ଏହି ଅଧୀର ସ୍ତରରୁ ଧୀର ସ୍ତରକୁ ଆସିବା, ତାହେଲେ ଆମେ ଆଉ ମୋହିତ ହେବା ନାହିଁ, ଧୀର ସ୍ତରକୁ ଆମେ ଆସିବା। ଭାଗବତରେ ଗୋଟେ କଥା କୁହାଉଛି, ଆମେ ସେମାନେ କହୁଥିଲେ ଏଇ ଧୀର କେବଳ ଭଗବାନ କଥା ଶୁଣିକି ଜଣେ ଧୀର ହୋଇଯିବ, ଦଶମ ତେତିଶ ଅଧ୍ୟାୟରେ ସୁଖଦେବ ସେମାନେ କହିଲେ, ପରୀକ୍ଷିତ ମହାରାଜ ପଚାରିଲେ କାହିଁକି ଭଗବାନ ଏଭଳି ନିନ୍ଦନୀୟ କାର୍ଯ୍ୟ କଲେ, ରାସଲୀଳା ଅନ୍ୟ ସ୍ତ୍ରୀମାନଙ୍କ ସହିତ ନୃତ୍ୟ କଲେ, ଭଗବାନ ସେ ଯେଉଁ ଏଇ ଯେଉଁ କାର୍ଯ୍ୟର ବୁଝାଇବା ପାଇଁ ଯାଇ ସୁଖଦେବ ଗୋସ୍ୱାମୀ ଯେଉଁ ଉତ୍ତରଟି ଦେଲେ ଲାଷ୍ଟ ଉତ୍ତରଟି କ'ଣ, ଯେଉଁମାନେ ଏଇ ଭଗବାନ କଥା ଶ୍ରବଣ କରିବେ, ବିକ୍ରୀଡ଼ିତମ୍ ବ୍ରଜବଧୁବୀର ଇଦମ୍ ଚ ବିଷ୍ଣୁ ଶ୍ରଦ୍ଧାନୁତ ଅନୁଶୁଣିଆ ଦତବର୍ଣ୍ଣ ଭକ୍ତିଂ ପରାମ ଭଗବତୀଂ ପ୍ରତିଲବ୍ଧ କାମା ହୃଦ୍ରୋଗ ଆଶୁ ଅପଣତି ଅଚିରେଣ ଧୀର ସେଠି କହେ। ସେମାନେ ସେଟା ଖୁବ୍ ଶୀଘ୍ର ଧୀର ବ୍ୟକ୍ତିରେ ହେଇଯିବେ, ପରିଣତ ହେଇଯିବେ।
ଯେ ସାତ ବର୍ଷରେ ଭଗବାନ ଯେଉଁ ରାସଲୀଳା କରେ ତାଙ୍କର ସାତ ବର୍ଷ ହେଉଥିଲା, ସାତ ବର୍ଷର ଗୋଟେ ଶିଶୁ ତ ସେ ତ ଯଦି ସେ କ'ଣ ରାସଲୀଳା କେମିତି
ତେଣୁ ଧୀର ଧୀରରେ ଭଗବାନ କଥା ଯେମିତି ଶ୍ରବଣ କରିବେ ରାସଲୀଳା ବିକ୍ରୀଡ଼ିତଂ ବ୍ରଜବଧୁବୀ ଇଦମ୍ ଚ ବିଷ୍ଣୁ ଭଗବାନ କୃଷ୍ଣ ଯଦିଓ ଲୀଳା କରିଥିଲେ, ବିଷ୍ଣୁ କହିବାର ଉଦ୍ଦେଶ୍ୟ ହେଉଛି ନା ଭଗବାନ ଯେତେ ସଂଖ୍ୟକ ଗୋପୀ ଥିଲେ ନିଜକୁ ସେତିକି ସଂଖ୍ୟକ ବିସ୍ତାର କରିଥିଲେ, ସେଥିପାଇଁ ବିଷ୍ଣୁ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଏଇଟାକୁ ଯେଉଁମାନେ ପରମ୍ପରାରେ ଗୁରୁ ଶିଷ୍ୟ ପରମ୍ପରାରେ ଯଦି ଶ୍ରବଣ କରିବେ ବା କୀର୍ତ୍ତନ କରିବେ ତାହେଲେ ସେମାନେ ଖୁବ୍ ଶୀଘ୍ର ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। ତେଣୁ ଆଉ ଅନ୍ୟ ସବୁ ଉତ୍ତର ସବୁ ଦେଇଛନ୍ତି, ତେଣୁ ଅନ୍ତିମରେ ଏ କଥାଟି କହିଲେ। ଆମର କହିବାର ଉଦ୍ଦେଶ୍ୟ ଯେ ଏଇଭଳି ଭାବରେ ଆମେ ଯଦି ଭଗବାନ କଥା ଶ୍ରବଣ କରିବା ତାହେଲେ ମଧ୍ୟ ଆମେ ଧୀର ବ୍ୟକ୍ତିରେ ପରିଣତ ହୋଇଯିବା। ଏ କଣ୍ଟ୍ରୋଲ ବେଗକୁ କଣ୍ଟ୍ରୋଲ କରିବା ତ ସହଜ ନୁହଁ, ତାର ମଧ୍ୟ ଯିବା ଅଛି ଲୋଭମୟ ସୁଧୁର୍ମତୀ ତାକେ ଯେତେ କଠିନ ସଂସ୍କାର, ଯେତେ ଆମର ଇନ୍ଦ୍ରିୟ ଅଛି ଇନ୍ଦ୍ରିୟ ଭିତରେ ଜୁହା ଇନ୍ଦ୍ରିୟ ହେଉଛି ବହୁତ ଲୋଭ ଲୋଭମୟ ସୁଧୁର୍ମତୀ, ଆକୁ ଜିତିବା ଏତେ ସହଜ ନୁହଁ। କିଏ ଜାଣୁଛି ଜୁହାକୁ ଆମେ ଜିତିବା କଥା ବୋଲି କେତେ ଜଣ ଜାଣୁଛନ୍ତି? ଜୁହାର ଲାଳସ ଯେ ଭକ୍ତି ମାର୍ଗରେ ଆସିଲେ ମଧ୍ୟ ସେମାନେ ମଧ୍ୟ ଭଗବାନ ମହାପ୍ରଭୁ ଏଇଟା କହିଲେ ରଘୁନାଥ ଦାସ ସ୍ୱାମୀ, ଜୁହାର ଲାଳସ ଯେଇ ଇତ୍ୟୁତି ଧାଏ କୃଷ୍ଣ ଦର ପ୍ରାୟଣ କୃଷ୍ଣ ନାହିଁ। ଜୁହାର ଲାଳସେ ଭଗବାନ ପ୍ରସାଦ ପାଉଛନ୍ତି ହେଲେ ବି ସେଇଟା ମାନେ ପ୍ରସାଦ ପାଇଲେ ମଧ୍ୟ ଜୁହାର କଣ୍ଟ୍ରୋଲ ହେଇପାରୁନାହିଁ, ପ୍ରସାଦ ମଧ୍ୟ ହେଲେ ମଧ୍ୟ ତାକୁ ମଧ୍ୟ କଣ୍ଟ୍ରୋଲ କରିବାର ଅଛି ନା,
ବହୁତ କଷ୍ଟ
ଯାହା ହେଉ ଗୋଟେ କଥା ରହିଛି ବହୁତ କଥା। ତେଣୁ ଏଇ ଯେଉଁ ଜୁହା ଯେଉଁ ଆମର ଇନ୍ଦ୍ରିୟମାନ ରହିଛନ୍ତି ଏହାକୁ ଦମନ କରିବା ଏକ ସହଜ ଜିନିଷ ନୁହଁ। ଭଗବତ ଭଗବାନ କହିଲେ ଯେ ଯେଉଁ ରହିଛି ରସବର୍ଜନ ରସପ୍ରିୟ ପରମ ଦୁଷ୍ଟ ନିବର୍ତ୍ତତେ, ଏ ଶୋକଟି ଅଛନ୍ତି ଦ୍ୱିତୀୟ ଅଧ୍ୟାୟରେ। ଆମେ ଯଦି ଇନ୍ଦ୍ରିୟମାନଙ୍କୁ ଦମନ କରିବା ପାଇଁ ଚେଷ୍ଟା କରିବା, ଆମେ ସବୁ ରସ ବର୍ଜନ କରିବା ମାନେ ଭଲ ଜିନିଷ ଖାଇବା ନାହିଁ, ଏମିତି ସବୁ ରହିନା କେତେ ଜଣ କହନ୍ତି ତିନି ଆମର ମହାତ୍ମା ଗାନ୍ଧୀ ତିନୋଟି ବାନରକୁ ରଖିଥିଲେ, କାନ ଆଖି ବନ୍ଦ ବନ୍ଦ କରି ରଖିଥିଲେ, ଭଲ ମାନେ ଖରାପ କଥା କହିବୁ ନାହିଁ, ଖରାପ କଥା ଶୁଣିବୁ ନାହିଁ, ଖରାପ କଥା ଦେଖିବୁ ନାହିଁ, ଏସବୁ ହେଲା। କିନ୍ତୁ ସେହିଭଳି ଭାବରେ କରିକିରି ମଧ୍ୟ ବହୁତ ଭଗବାନ କହୁଛନ୍ତି ରସବର୍ଜନ ଆମେ ବର୍ଜନ କଲେ କିନ୍ତୁ ଆମର ସେଇଟା ଆମର ହେଉଛି ଅବଚେତନ ମନେ ରହିଲା, ମନ ଭିତରେ ରହିଛି ସେଇଟା ରସ
ସେ ଶାଢ଼ୀଟା ସେମିତି କ'ଣ ଗୋଡ଼େଇଲୁ
ରସବର୍ଜନ
ଖୋଲିଦେ
ରସବର୍ଷ ପରମ ପରମ ଦୁଷ୍ଟ ନିବର୍ତ୍ତ
ଗୋଟେ
ଯଦି ଜଣେ
ଓହଳି ପଡ଼ୁ ଓହଳି
ଉନ୍ନତ ସ୍ୱାଦ ନ ପାଇବ, ଯଦି ଜଣେ ଉନ୍ନତ ସ୍ୱାଦ ନ ପାଇବ ତାହେଲେ ଏ ସ୍ୱାଦକୁ ସେ ଛାଡ଼ିପାରିବ ନାହିଁ। ତେଣୁ ଯେତେବେଳେ ପ୍ରଭୁପାଦ ମହାରାଜ ପାଶ୍ଚର୍ଯ୍ୟକୁ ଯାଇଥିଲେ ସେହି ସମୟରେ ପାଶ୍ଚର୍ଯ୍ୟକୁ ଯାଇଥିଲେ ସେହି ସମୟରେ ଆମେରିକାର ବାସୀମାନେ ସବୁ ଯେମିତି ଆମର ବର୍ତ୍ତମାନ ଭାରତ ପାକିସ୍ତାନ ଯୁଦ୍ଧ ହେଲା, ବର୍ତ୍ତମାନ ଆମର ଆମେରିକା ସରକାର ଆସି ଭିଏତନାମକୁ ଆସିଛନ୍ତି, ଭିଏତନାମ ଆସି ସେ ଭାରତ ପାକିସ୍ତାନ ସହିତ ତାଙ୍କ ମିଳାମିଶା କରିବା ପାଇଁ ବ୍ୟବସ୍ଥା କରିଥିଲେ କରୁଛନ୍ତି, ବହୁତ ଗୁରୁତର ହେଇଯାଇଥିଲା। କିନ୍ତୁ ପ୍ରଭୁପାଦ ମହାରାଜ ଯେଉଁ ଯାଇଥିଲେ ଆମେରିକାକୁ ସେହି ସମୟରେ ଆମେରିକା ଭିଏତନାମ ସହ ଯୁଦ୍ଧ କରି ହାରି ଯାଉଥିଲା, ତେଣୁ ଆମେରିକାର ଲୋକମାନେ ସବୁ ୟୁପି ପାଲଟି ଯାଇଥିଲେ, ତେଣୁ ସେମାନେ ସବୁ ଡ୍ରଗ୍ ଆଡିକ୍ଟ ହେଇଯାଇଥିଲେ, ନିଶାସକ୍ତ ହେଇଯାଇଥିଲେ। ତେଣୁ ଆମେରିକା ସରକାର ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରିକି ମଧ୍ୟ ତାଙ୍କୁ ଭଲ କରିପାରୁନଥିଲେ। କିନ୍ତୁ ସେମାନେ ଯେତେବେଳେ ପ୍ରଭୁପାଦଙ୍କ ଗଲେ, ପ୍ରଭୁପାଦଙ୍କ ସଂସ୍ଥାରେ ଆସି ଯୋଗ ଦେଲେ, ସେତେବେଳେ ସେମାନେ ବହୁତ ସହଜରେ ସେସବୁ ଡ୍ରଗ୍ ଆଡିକ୍ଟ ଛାଡ଼ିଦେଲେ, ଯେଉଁ ନିଶା ଦ୍ରବ୍ୟ ଥିଲା ସବୁ ବର୍ଜନ କରିପାରିଲେ କାହିଁକି ନା ପରମ ଦୁଷ୍ଟ ନିବର୍ତ୍ତତେ ଗୋଟେ ଉନ୍ନତର ସ୍ୱାଧନ ଅପାୟ ପର୍ଯ୍ୟନ୍ତ ନିମ୍ନତର ସାତକୁ ଛାଡ଼ିପାରିବ ନାହିଁ। ତେଣୁ ଏ ଯେଉଁ ଭଗବତ ଚେତନ ଭଗବତ ସେବାରେ ଯେଉଁ ଆନନ୍ଦ ରହିଛି ଉନ୍ନତର ସ୍ୱାଦ ରହିଛି ସେ ସ୍ୱାଦ ପ୍ରାପ୍ତ ହେଲେ ଜଣେ ନିମ୍ନତର ସ୍ୱାଦକୁ ତ୍ୟାଗ କରିପାରିବ ନହେଲେ ତ୍ୟାଗ କରିପାରିବ ନାହିଁ। ଧୀର ବ୍ୟକ୍ତି ହୋଇପାରିବ ନାହିଁ ନିଜ ଚେଷ୍ଟାରେ ଧୀର ବ୍ୟକ୍ତି ହୋଇପାରିବ ନାହିଁ। ତେଣୁ ସେ ସେଇ ଅଧୀର ଅବସ୍ଥାରେ ଥିବ ନିଜେ ଯେତେ ଚେଷ୍ଟା କଲେ ମଧ୍ୟ ସେ ଧୀର ସ୍ତରକୁ ଆସିପାରିବ ନାହିଁ। କିନ୍ତୁ ଭଗବାନ ସେବାରେ ରତ ରହିଲେ ଜଣେ ଏଇ ଧୀର ସ୍ତରକୁ ପ୍ରାପ୍ତ ହେବ। ତେଣୁ ଆମ ମାନବ ଜନ୍ମର ଉଦ୍ଦେଶ୍ୟ ହେଲା ଆମେ ଧୀର ହେବା ଅଧୀର ହେବା ନାହିଁ। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ଆପଣଙ୍କ ଗୋଟେ ପ୍ରଶ୍ନ ଥିଲା
ହେଇନି
ବର୍ଜନ କରିପାରିବା କୀର୍ତ୍ତନ କରିପାରିବା। ତେଣୁ ଯେଉଁ ପୁତ୍ର ଏତେ ଯେଉଁ 7 ସାଲ କହିଲେ 8 ସାଲ କାହିଁକି 8 ସାଲ ମନେ ରାସଲୀଳା ଗଥା ଭଗବାନଙ୍କ ତ କେତେଜଣ ଜାଣିଛନ୍ତି ଭଗବାନ ବିଷୟରେ କେତେଜଣ ଜାଣିଛନ୍ତି ଭଗବାନ ବିଷୟରେ ଭଗବାନ ଯେଉଁ ରାସଲୀଳା କଲେ ସେଇଟାକୁ ସେମାନେ କହୁଛନ୍ତି ଏଇଟା ସବୁ ସେଠି ମୁନିଋଷିମାନେ ଉପସ୍ଥିତ ଥିଲେ ସାଧାରଣ ବ୍ୟକ୍ତିମାନେ ନଥିଲେ। କେଉଁମାନେ କେଉଁ ମୁନିଋଷିମାନେ ଯେଉଁମାନେ ଖାଦ୍ୟ ଗ୍ରହଣ କରୁନଥିଲେ କୌଣସି ପାନୀୟ ବି ଗ୍ରହଣ କରୁନଥିଲେ ଟିକେ ନିଦ୍ରା ବି ଯାଉନଥିଲେ ବିଶ୍ରାମ ନେଉନଥିଲେ ନନ୍ଷ୍ଟପ୍ ଶ୍ରବଣ କରୁଥିଲେ କିନ୍ତୁ ସେମାନେ କେତେ ଉନ୍ନତ ସ୍ତରର
ବହୁତ ଉନ୍ନତ ସ୍ତର ସେମାନେ ତାଙ୍କ
ଚିନ୍ତା କରିପାରିବା ନାହିଁ। କିନ୍ତୁ ସେମାନଙ୍କର ମଧ୍ୟ ସନ୍ଦେହ ହେଲା ଆଉ କାହା କଥା କ'ଣ କହିବ ପରୀକ୍ଷିତ ମହାରାଜଙ୍କ ସନ୍ଦେହ ନାହିଁ କିନ୍ତୁ ତାଙ୍କର ସନ୍ଦେହକୁ ପରୀକ୍ଷିତ ମହାରାଜ ବୁଝିପାରିଲେ ପରମାତ୍ମା ହିସାବରେ ସେ ଜ୍ଞାନ ପ୍ରାପ୍ତ ହେଲେ ପରମାତ୍ମା ରହିଛନ୍ତି ତାଙ୍କ ହୃଦୟରେ ସେ ଜ୍ଞାନ ଦେଲେ ତେଣୁ ସେ ପ୍ରଶ୍ନଟି ପଚାରିଲେ। ତେଣୁ କେତେଜଣ ଜାଣୁଛନ୍ତି ଏ ଏତିକି ବୟସରେ ହେଇଥିଲା ବେଳେ ଭଗବାନଙ୍କ ଲୀଳା ଅଦ୍ଭୁତ ଲୀଳା। ଯେତେବେଳେ ଭଗବାନ ଯାଇଥିଲେ କେଉଁଠିକି ମଥୁରା ଗଲେ
ସେଥିପାଇଁ ସେଥିପାଇଁ ତ ଏଇଟା କହିଲେ ଏଇଟା ଗୋପନୀୟ କଥାଟା ଅନୁଭବ କାହାରେ ପ୍ରକାଶ କରିବ
ପ୍ରକାଶ କରାଯାଏ
କାହିଁକି ପ୍ରକାଶ କରିବ ଏଇଟା ଅତି ଗୋପନୀୟ କଥା ଅନୁମାନ ଶୁଣିଲେ ଭଲ ପ୍ରକାଶ ହେଇଥିଲା ଗୋପନୀୟ କଥା।
ତେଣୁ
ରସଟା କଥା ସେଇଟା ରସଟା ନା ସେ ରସର ଆସ୍ୱାଦନ କରିବ ରସଟା ଆକାର ନେଇଛି ଅନୁଭୂତ ହେଇଛି
ଭଗବାନ ଯେତେବେଳେ ପ୍ରବେଶ କଲେ 11 ବର୍ଷ ବି ତାଙ୍କୁ ହେଇନଥିଲା 10 ବର୍ଷ 7 ମାସ କେତେ ଦିନ ହେଇଥିଲା। ତେଣୁ ସେ ସମୟରେ ଯେଉଁ ମଲ୍ଲମାନେ ସବୁ ଥିଲେ କାଣର ମୁଷ୍ଟିକ ଇତ୍ୟାଦି ମଲ୍ଲମାନେ ଥିଲେ ସେମାନେ ତାଙ୍କୁ କ'ଣ ବୋଲି ଦେଖୁଥିଲେ ମଲ୍ଲାନା ମସନି ସେନି କହିଲେ ବଜ୍ରବଳି ତାଙ୍କୁ
ଲାଗୁଥିଲା ଭାବ ଅନୁସାରେ
ପୁତ୍ର ଶିଶୁ ତାଙ୍କ ପିତା ଯେଉଁ ଥିଲେ ନନ୍ଦ ମହାରାଜ ଇତ୍ୟାଦି ସେମାନେ ତାଙ୍କୁ ଦେଖୁଥିଲେ ମୋର ଛୋଟ ଶିଶୁ
ଆମର ପ୍ରଶ୍ନ ଥିଲା ଯେ 7 ବର୍ଷ ସମୟରେ ସେ ଯେଉଁ 8 ବର୍ଷ ସମୟରେ ରାସଲୀଳା କଲେ ତା ଭିତରେ କ'ଣ ଆପଣ ସେ ବିଷୟରେ କିଛି ଆଚାର୍ଯ୍ୟମାନଙ୍କର କିଛି ପାଇଛନ୍ତି କି କିଛି
କ'ଣ ପାଇବ
ଆଚାର୍ଯ୍ୟମାନେ ତା ଉପରେ କ'ଣ ବ୍ୟାଖ୍ୟା
ବହୁତ କରୁଛନ୍ତି ବହୁତ କରୁଛନ୍ତି
ଭଗବାନଙ୍କ ରାସଲୀଳା ବୁଝିବା ପାଇଁ ହେଲେ ସେଇ ସ୍ତରକୁ ଯିବାକୁ ପଡ଼ିବ ନା ଆଉ
କେଉଁ ସ୍ତରକୁ ଯିବ
ଜଣେ ବିଷୟରୁ ମୁକ୍ତ ହେଲେ ସେ ବୁଝିବ ବିଷୟରୁ ଯେଉଁମାନେ ଆଚାର୍ଯ୍ୟମାନେ ସେମାନେ ବିଷୟରୁ ମୁକ୍ତ ହେଇଛନ୍ତି ସେମାନେ କହିବେ
ସେ ଯେଉଁ 8 ବର୍ଷ
ଭଗବାନଙ୍କର ବୟସ କ'ଣ ଅଛି କି ଭଗବାନଙ୍କର
ସେ ତ ପୁଣି ଅଲଗା ତର୍କ
ସେଇଟା ଆଚାର୍ଯ୍ୟମାନେ ସେଇଟା କହୁଛନ୍ତି ନା ଆଉ କ'ଣ
ଆଚାର୍ଯ୍ୟମାନେ କ'ଣ ମତାମତ ଦେଇଛନ୍ତି ଏ ଯେଉଁ ରାସଲୀଳା ଯେ ହେଲା 8 ବର୍ଷରେ ଭଗବାନ ରାସଲୀଳା କଲେ ବୁଢ଼ା ସେଠି ବହୁତ ବୁଢ଼ୀ ବି ଥିଲେ କିଏ 5 ବର୍ଷର ଛୁଆ ବି ଥିଲା 15 ବର୍ଷର ଇଏ ବି ଥିଲେ ତା ଭିତରେ କ'ଣ ସବୁ ତା ବିଷୟରେ କିଛି
ଶରୀର ଆମେ ଶରୀର ଚିନ୍ତା କରୁଛେ ନା ଏଇଠି ଏ କଥା ପଡ଼ିଲେ ନା ଆମେ ଶରୀର
ନୁହେଁ
ଆମେ ହଉଛେ ଆତ୍ମା ତେଣୁ ସେଠି ସବୁ ଯାହା ହେଉଛି ସେଟା ଦିବ୍ୟ ଧର୍ମ କର୍ମ ତମେ ଦିବ୍ୟ
ଜୀବ ଗୋସ୍ୱାମୀ ଉପରେ ବହୁତ କିଛି ବ୍ୟାଖ୍ୟା କରୁଛନ୍ତି
ଆଜ୍ଞା
ତା ବିଷୟରେ କିଛି ଆପଣ ଜାଣିଛନ୍ତି କି
ଆମେ ସେ ବିଷୟରେ
ଗୋପାଳ ଚମ୍ପୁ
ରହିଛି ସବୁ ରହିଛି ତେଣୁ ଆମେ କେତେବେଳେ ପରେ ଆଲୋଚନା କରିବା ସେଇଟା।
ଆଉ ଇଏ ମଧ୍ୟ ବଲ୍ଲଭାଚାର୍ଯ୍ୟ ମଧ୍ୟ ବହୁତ କିଛି କରୁଛନ୍ତି,
ବହୁତ ରହିଛି ଆମର ସେସବୁ ଯୋଗ୍ୟତା ନାହିଁ, ସେସବୁ ଶୁଣିବା ପାଇଁ ବା ଆଲୋଚନା କରିବା ପାଇଁ ସେସବୁ ଆମର ଏତେ ଯୋଗ୍ୟତା ନାହିଁ। ଆମେ ପ୍ରଭୁପାଦ ମହାରାଜ ମନା କରିଛନ୍ତି ସେ ବିଷୟରେ ଏତେ ଆଲୋଚନା କରିବା କରାଯିବା କଥା ନୁହଁ। ତେଣୁ ଅନ୍ୟ ବିଭିନ୍ନ ଇସ୍କନ ସେଣ୍ଟରରେ ମଧ୍ୟ ଆମର ଦଶମ ସ୍କନ୍ଧ ପ୍ରଭୁପାଦ ମହାରାଜ ଯେତିକି ରଚନା କରିଛନ୍ତି ପରପୋର୍ଟ ଦେଇଛନ୍ତି, ତାପରେ ମଧ୍ୟ ଆଉ ଦଶମ ସ୍କନ୍ଧ ବି ଆଲୋଚନା ହେଉନାହିଁ। ଆମର ଥରେ ଭୁବନେଶ୍ୱରରେ ଜଣେ ମହାରାଜ ଆସିଥିଲେ, ସାଉଥର ଜଣେ ମହାରାଜ ସେଠାରେ ଆସିଥିଲେ, ଆମର ବର୍ତ୍ତମାନ ଚାଲିଛି ଦଶମ ସ୍କନ୍ଧ 40-45 ସୁଦ୍ଧା ପର୍ଯ୍ୟନ୍ତ ଚାଲିଲାଣି କଥା, କିନ୍ତୁ ସେ କହିଲେ ନାହିଁ
ସବୁ ଛାତ୍ରମାନେ ସେ ଆସି। ମୁଁ ଗୋଟେ ଆମର ରାମଚନ୍ଦ୍ର ମାନସ ପଢ଼ୁଥିଲି, ସେତେବେଳେ ଶିବଜୀ ଲେଖିଛନ୍ତି ଯେ ଶିବ ପାର୍ବତୀଙ୍କର ବିବାହ ମୁଁ କହିପାରିବିନି, ତାଙ୍କର ଶୃଙ୍ଗାର ବିଷୟଟା ମୁଁ କେବେ ବର୍ଣ୍ଣନା କରିବାକୁ ଅଯୋଗ୍ୟ, ସେକୁ ବନ୍ଦ କରିଦେଲି ସେଥିରେ, କାରଣ ସେଥିରେ ବନ୍ଦ ଥାଉ। ଆଉ ମୁଁ ଅନୁମତି ମାଗୁଛି ଶ୍ରୋତା ବନ୍ଧୁମାନଙ୍କୁ, ଶିବଜୀଙ୍କର ଯେଉଁ ବିବାହ ଶୃଙ୍ଗାର ଲୀଳାଟାକୁ ମୁଁ କେବେ ବର୍ଣ୍ଣନା କରେ, ଯେହେତୁ ସେ ମୋର ପିତା ମାତା।
ଆଚ୍ଛା,
ସବୁ ଶାସ୍ତ୍ରରେ ବି ଲେଖା ସେମିତି ଭଗବାନଙ୍କୁ ଶୃଙ୍ଗାର ବହୁତ ଗଭୀର ତତ୍ତ୍ୱ,
ଯେଉଁମାନେ ବହୁତ ଉନ୍ନତ ସ୍ତରର ଭକ୍ତ ସେମାନେ ସେଇଟା ଆସ୍ୱାଦନ କରିବେ, ଆଚାର୍ଯ୍ୟମାନେ ସେଇଟା ଆସ୍ୱାଦନ।
ତାପରେ ଆପଣ ଏତିକି ବୁଝନ୍ତୁ ଯେଉଁ ରାସଲୀଳାଟା ହେଇଥିଲା ଯେ 5-7 ବର୍ଷ ଭିତରେ, 7 ବର୍ଷ ଭିତରେ କ'ଣ ରସ ମାନେ ଜାଣିଛନ୍ତି ସେମାନେ? ଯଦି ଆପଣ ଭାବିବେ କାମଟା କାମଟା କାମ ସ୍ୱରଜ୍ଞ ପ୍ରେମ ନରଜ୍ଞ, କାମ ନୁହେଁ ପ୍ରେମ ସରି, କାମ ପ୍ରେମ ମଧ୍ୟ ତୁଳନା ଅସୁଚ ଆକାଶ ପାତଳ ପରି, ସେଇଟା ପ୍ରେମ ହେଇଥିଲା ଯେ କାମ ହେଇନି ମାନେ ଆପଣ ଯଦି ପ୍ରେମ ଜଗତ କଥା, ଆଉ ସେଇଟା ଭାବ ଜଗତ କଥା, ମାନେ ଭାବ ଜଗତଟା ବହୁତ ଉର୍ଦ୍ଧ ଜଗତରେ।
ଭଗବାନ ତ 9 ବର୍ଷରେ ପଳେଇ ଗଲେ ନା,
ତେଣୁ
ଆପଣଙ୍କର ପ୍ରଶ୍ନର ଉତ୍ତର ଆମେ ଦେବା ପାଇଁ ଯୋଗ୍ୟ ନୁହଁ, ଆପଣ ବହୁତ ଉନ୍ନତ କଥା ଜାଣିଛନ୍ତି, ତେଣୁ ଆମେ ଏତେ ଭିତରକୁ ଆମେ ଜାଣିନୁ, ସେସବୁ ଆମେ ସାଧାରଣ ଭଗବତ ଗୀତା
ନା। ଏଇଟା କ'ଣ ମୁଁ ସେ ଆମର ରାମସୁ ଦାସ ମହାରାଜ ଥରେ ଲେଖିଛନ୍ତି, ତାଙ୍କର ଇଏରେ ଲେଖିଛନ୍ତି ଯେ ସେ 11 ବର୍ଷରେ ୟା ପାଇଁ ବୋଲି ବହୁତ ବଡ଼ ଚର୍ଚ୍ଚାଟେ ହେଇଥିଲା, ୟା ପାଇଁ ବୋଲି ଚାରି ସମ୍ପ୍ରଦାୟ ଲୋକ ଗୌରୀ ସମ୍ପ୍ରଦାୟ କହିଲେ ଯେ କୃଷ୍ଣ ସେ ଗୌରକୁ ବିବାହ ହେଇଥିଲେ, ଆଉ ଇଏ ମାନେ ସବୁ ଏଇଟା ସବୁ ଭୁଲ ଅଛି, ବିବାହ କେମିତିଆ ହେଲା, ଏଇଟା ସବୁ ଧର୍ମ ମର୍ଯ୍ୟାଦା ବିରୁଦ୍ଧ ଏମିତିଆ କହିଥିଲେ। ସେଠି ଜୀବ ଗୋସ୍ୱାମୀ ଯାଇକରି ତାକୁ ଖଣ୍ଡନ କରିଥିଲେ, ଜୀବ ଗୋସ୍ୱାମୀ ଯାଇଥିଲେ ଖଣ୍ଡନ, ହଁ ଜୀବ ଗୋସ୍ୱାମୀ ଯାଇଥିଲେ ବ୍ରଜ ଚୁଲା ଦୁଇ ପୁଟଲା ଧରିକିରି,
ସେ ତ ଅଲଗା କଥା, ବହୁତ
ଯେଉଁ ସଭା କରିଥିଲେ ଦେନ୍ ଏଲା ଇ ସେଠି ଯାଇକରି ସେ ସ୍ଥାପନା କରିଥିଲେ ଯେ ଆମର ଗୌଡ଼ୀୟ ସମ୍ପ୍ରଦାୟ ସବୁଥିରୁ ଶ୍ରେଷ୍ଠତର, ସେଠି ସେ ସ୍ଥାପନା କଲେ ଜୀବ ଗୋଷ୍ଠୀଙ୍କୁ ସବୁଥିରୁ କ'ଣ ବଡ଼ ପଦବୀ ଦିଆ ହେଲା ପଢ଼ିଥିଲି ସେ ଆସିଲେ।
ଠିକ୍ ଅଛି, ତଥା କୃଷ୍ଣ ଜୟ ଶ୍ରୀ ଭଗବତ ଗୀତା କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ୟକ ଗୌରବକୁନ୍ଦ କି, ଦାଇ ଗୌରମାନନ୍ଦେ, ଜୟ ଶିବରାତ୍ରି ତିଥି ମହାମହୋତ୍ସବ କି,
ଜୟ 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 ଶ୍ରୀ ରାଧେ ଦାସ ମହାରାଜ
କି, ଜୟ
ଶ୍ରୀ ଭଗବତ ଗୀତା କି, ଜୟ ସୀତାରାମ ମହାରାଜ କି।